ଓମ୍ ଶାନ୍ତି। 24/3/2026 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବେଚେ, ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ଭଳି ପବିତ୍ର ରହିବାକୁ ପଡ଼ିବ। ଏକମାତ୍ର ବାବାଙ୍କ ମତରେ ହିଁ ଚାଲିବାକୁ ହେବ, କୌଣସି ପ୍ରକାରର ଅପସେବା କରିବାର ନାହିଁ। ପ୍ରଶ୍ନ, କେଉଁ ପିଲାମାନଙ୍କୁ ମାୟା ଜୋରରେ ପଞ୍ଜା ଅର୍ଥାତ୍ ଚାପୁଡ଼ା ମାରିଥାଏ, ସବୁଠାରୁ ବଡ଼ ଲକ୍ଷ୍ୟ କ'ଣ? ଉତ୍ତର, ଯେଉଁ ପିଲାମାନେ ଦେହ ଅଭିମାନରେ ରହିଥାନ୍ତି, ମାୟା ସେମାନଙ୍କୁ ଜୋରରେ ପଞ୍ଜା ମାରିଥାଏ, ଯାହାଦ୍ୱାରା ସେମାନେ ନାମ ରୂପରେ ଫସି ଯାଇଥାନ୍ତି। ଦେହ ଅଭିମାନ ଆସିବା ଅର୍ଥ ମାୟାର ଥାପଡ଼ ଲାଗିବା, ଏହାଦ୍ୱାରା ପଦ ମଧ୍ୟ ଭ୍ରଷ୍ଟ ହୋଇଯାଏ। ତେବେ ଦେହ ଅଭିମାନକୁ ସମାପ୍ତ କରିବା ହିଁ ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ବାବା କହୁଛନ୍ତି, ପିଲାମାନେ ଦେହି ଅଭିମାନୀ ହୁଅ, ଯେପରି ବାବା ଆଜ୍ଞାଧୀନ ସେବକ ଅଟନ୍ତି, କେତେ ନିରହଙ୍କାରୀ ଅଟନ୍ତି ସେହିପରି ନିରହଙ୍କାରୀ ହୁଅ, ତୁମ ଭିତରେ କୌଣସି ପ୍ରକାର ଅହଙ୍କାର ନ ରହୁ। ଗୀତ, ନା ବହ ହମ୍ସେ ଜୁଦା ହୁଙ୍ଗେ, ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣି କହୁଛନ୍ତି, ଆମେ ବାବାଙ୍କର ଥିଲୁ ଏବଂ ବାବା ଆମର ଥିଲେ, ଯେତେବେଳେ ଆମେ ବ୍ରହ୍ମ ଲୋକରେ ଥିଲୁ। ତୁମମାନଙ୍କୁ ଜ୍ଞାନ ତ ଭଲ ଭାବରେ ମିଳିଯାଇଛି, ତୁମେ ଜାଣିଛୁ ଯେ ଆମେମାନେ ପୁରା ଚକ୍ର ଲଗାଇ ସାରିଛୁ, ଏବେ ପୁଣି ଆମେ ତାଙ୍କର ହୋଇଛୁ। ସିଏ କଳ୍ପ ପୂର୍ବ ଭଳି ପୁନର୍ବାର ରାଜଯୋଗର ଶିକ୍ଷା ଦେଇ ସ୍ୱର୍ଗର ମାଲିକ କରିବା ପାଇଁ ଆସିଛନ୍ତି। ବାବା କହୁଛନ୍ତି, ହେ ସନ୍ତାନମାନେ, ତେବେ ତୁମେମାନେ ମୋର ସନ୍ତାନ ହୋଇ କ'ଣ ଏଠାରେ ଅର୍ଥାତ୍ ମଧୁବନରେ ବସିଯିବ କି? ନା, ତୁମେ ନିଜର ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ଭଳି ପବିତ୍ର ରୁହ। ପଦ୍ମ ଫୁଲ ପାଣିରେ ଥିଲେ ମଧ୍ୟ ପାଣିଠାରୁ ଉପରେ ଥାଏ, ତା ଦେହରେ ପାଣି ମଧ୍ୟ ଲାଗେ ନାହିଁ। ବାବା କହୁଛନ୍ତି, ତୁମମାନଙ୍କୁ ତ ନିଜ ଘରେ ହିଁ ରହିବାକୁ ହେବ, କିନ୍ତୁ କେବଳ ପବିତ୍ର ରହିବାକୁ ହେବ। ଏହା ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ। ଯିଏ ବି ମନୁଷ୍ୟ ମାତ୍ର ଅଛନ୍ତି, ସମସ୍ତଙ୍କୁ ପବିତ୍ର କରିବା ପାଇଁ ମୁଁ ଆସିଛି। ସମସ୍ତଙ୍କର ସଦ୍ଗତି ଦାତା ପତିତ ପାବନ କେବଳ ଜଣେ ହିଁ ଅଟନ୍ତି, ତାଙ୍କ ବିନା ପବିତ୍ର ନ ତ କେହି କରିପାରିବେ ନାହିଁ। ତୁମେମାନେ ଜାଣିଛ, ଅଧା କଳ୍ପରୁ ଆମେ ସିଡ଼ିରେ ତଳକୁ ଖସି ଖସି ଆସିଛୁ, ଏବେ ତୁମମାନଙ୍କୁ 84 ଜନ୍ମ ପୂରା କରିବାକୁ ହେବ, ଏବଂ 84 ଜନ୍ମର ଚକ୍ରକୁ ଶେଷ କରି ଯେତେବେଳେ ପୁନର୍ବାର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ ହୋଇଯାଆନ୍ତି, ସେତେବେଳେ ମୋତେ ଆସିବାକୁ ପଡ଼ିଥାଏ। ମଝିରେ ତ କେହି ପତିତରୁ ପାବନ କରିପାରିବେ ନାହିଁ, କେହି ନା ବାବାଙ୍କୁ ନା ତାଙ୍କର ରଚନାକୁ ଜାଣିଛନ୍ତି। ଡ୍ରାମା ଅନୁସାରେ ସମସ୍ତଙ୍କୁ କଳିଯୁଗରେ ପତିତ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ଶେଷରେ ବାବା ଆସି ସମସ୍ତଙ୍କୁ ପବିତ୍ର କରି ଶାନ୍ତଧାମକୁ ନେଇଯାଇଥାନ୍ତି, ଏବଂ ତୁମେମାନେ ବାବାଙ୍କ ଠାରୁ ସୁଖଧାମର ବର୍ଷା ପ୍ରାପ୍ତ କରିଥାଅ। ସତ୍ୟଯୁଗରେ କୌଣସି ଦୁଃଖ ନଥାଏ, ଏବେ ତୁମେମାନେ ବଞ୍ଚିଥାଉ ଥାଉ ବାବାଙ୍କର ହୋଇଯାଇଛ। ବାବା କହୁଛନ୍ତି, ତୁମକୁ ଗୃହସ୍ଥ ବ୍ୟବହାରରେ ରହିବାକୁ ହେବ। ବାବା କ'ଣ କେବେ କାହାକୁ ଘରଦ୍ୱାର ଛାଡ଼ି ଦେବାକୁ କହିଛନ୍ତି କି? ନା, ତୁମେ ଈଶ୍ୱରୀୟ ସେବା କରିବା ପାଇଁ ଆପେ ଆପେ ଘର ଛାଡ଼ିଛ। ଅନେକ ପିଲା ଅଛନ୍ତି ଯେଉଁମାନେ ଘର ଗୃହସ୍ଥରେ ରହି ମଧ୍ୟ ଈଶ୍ୱରୀୟ ସେବା କରୁଛନ୍ତି, କାହାକୁ ବି ଘର ଗୃହସ୍ଥ ଛଡ଼ାଇ ଦିଆଯାଏ ନାହିଁ। ବାବା କାହାକୁ ବି ଘର ଛଡ଼ାଇ ନଥାନ୍ତି, ତୁମେମାନେ ଆପେ ଆପେ ସେବା କରିବା ପାଇଁ ବାହାରି ଆସିଛ, ବାବା କାହାକୁ ଛଡ଼ାଇ ନାହାନ୍ତି। ତୁମର ଲୌକିକ ପିତା ବିବାହ କରିବା ପାଇଁ କହୁଛନ୍ତି, କିନ୍ତୁ ତୁମେ କରୁନାହଁ, କାରଣ ତୁମେ ଜାଣିଛ ଯେ ବର୍ତ୍ତମାନ ଏହା ମୃତ୍ୟୁ ଲୋକର ଶେଷ ସମୟ। ଯଦି ବିବାହ କରିବୁ, ତେବେ ଆମେ ପବିତ୍ର କିପରି ହେବୁ? ତା ଅପେକ୍ଷା ଆମେ ଭାରତକୁ ସ୍ୱର୍ଗରେ ପରିଣତ କରିବାରେ ସେବାରେ କାହିଁକି ଲାଗି ନ ଯିବୁ? ପିଲାମାନେ ଚାହୁଁଛନ୍ତି ଯେ ରାମରାଜ୍ୟ ଆସୁ, ଡାକୁଛନ୍ତି ନା, ହେ ପତିତ ପାବନ ସୀତାରାମ, ହେ ରାମ, ଏଠାକୁ ଆସି ଭାରତକୁ ସ୍ୱର୍ଗରେ ପରିଣତ କର, ଏ କଥା କହୁଛନ୍ତି, କିନ୍ତୁ କିଛି ବି ବୁଝିନାହାନ୍ତି। ସନ୍ନ୍ୟାସୀମାନେ କହୁଛନ୍ତି, ବର୍ତ୍ତମାନର ସୁଖ ପାକ ବିଷ୍ଟ ସମାନ, ତାହା ତ ବାସ୍ତବ କଥା, ଏଠାରେ ସୁଖ ତ ଆଦମ ନାହିଁ, କେବଳ କହି ଚାଲିଛନ୍ତି କିନ୍ତୁ କାହାରି ବୁଦ୍ଧିରେ ନାହିଁ। ବାବା କ'ଣ ଦୁଃଖ ଦେବା ପାଇଁ ଏହି ସୃଷ୍ଟିକୁ ରଚନା କରୁଛନ୍ତି କି? ବାବା କହୁଛନ୍ତି, କ'ଣ ତୁମେ ଭୁଲିଗଲେଣି ସ୍ୱର୍ଗରେ ଦୁଃଖର ନାମଗନ୍ଧ ନଥାଏ, ସେଠାରେ କଂସ ଆଦି କୁଆଡୁ ଆସିବେ। ଏବେ ବେହଦର ବାବା ଯାହା ଶୁଣାଉଛନ୍ତି ତାଙ୍କ ମତ ଅନୁସାରେ ଚାଲିବାକୁ ହେବ। କେହି ତ ନିଜ ମତରେ ଚାଲି ନିଜର ସତ୍ୟାନାଶ କରିଦେଇଥାନ୍ତି। ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି, କୁହନ୍ତି, ଭାଗନ୍ତି ଅଥବା ବିଶ୍ୱାସଘାତକୁ ହୋଇଯାଆନ୍ତି। ସେମାନେ ପୁଣି କେତେ ଅପସେବା କରିଥାନ୍ତି, ତେବେ ସେମାନଙ୍କର ଅବସ୍ଥା କ'ଣ ହେବ? ସେମାନେ ନିଜର ଜୀବନକୁ ହୀରା ଭଳି ଗଢ଼ିବା ପରିବର୍ତ୍ତେ କଉଡ଼ି ଭଳି କରିଦିଅନ୍ତି। ଶେଷ ସମୟରେ ତୁମକୁ ନିଜର ସବୁକିଛି ସାକ୍ଷାତକାର ହେବ। ଏହିଭଳି ଚଳଣୀ କାରଣରୁ ଏହି ପଦ ପାଇଲି। ଏଠାରେ ତ ତୁମକୁ କୌଣସି ପାପକର୍ମ କରିବାର ନାହିଁ, କାରଣ ତୁମେ ପୁଣ୍ୟ ଆତ୍ମା ହେବାକୁ ଯାଉଛ। ଯଦି ପାପକର୍ମ କରିବ ତେବେ 100 ଗୁଣା ଦଣ୍ଡ ମିଳିବ। ଯଦିଓ ସ୍ୱର୍ଗରେ ଆସିବ କିନ୍ତୁ ବିଲକୁଲ କମ୍ ପଦ ପାଇବ। ଏଠାକୁ ତୁମେମାନେ ରାଜଯୋଗର ଶିକ୍ଷା ଗ୍ରହଣ କରିବା ପାଇଁ ଆସିଛ, କିନ୍ତୁ କେହି ତ ପ୍ରଜା ମଧ୍ୟ ହୋଇଯାଉଛନ୍ତି। ପଦରେ ବହୁତ ପାର୍ଥକ୍ୟ ରହିଛି ନା? ଏକଥା ମଧ୍ୟ ବାବା ବୁଝାଉଛନ୍ତି। ଯଦି ଯଜ୍ଞରେ କିଛି ଦେଲା ପରେ ପୁନର୍ବାର ଫେରସ୍ତ ନେଇଥାନ୍ତେ ସେମାନଙ୍କୁ ଚଣ୍ଡାଳ ଜନ୍ମ ମିଳିଥାଏ। କେହି କେହି ପିଲା ପୁଣି ଏଭଳି ଚଳଣୀ ଚଳିଥାନ୍ତି ଯାହାଦ୍ୱାରା ତାଙ୍କର ପଦ କମ୍ ହୋଇଯାଏ। ବାବା ବୁଝାଉଛନ୍ତି, ଏହିଭଳି କିଛି ବି କର୍ମ କର ନାହିଁ ଯାହାଦ୍ୱାରା ରାଜାରାଣୀ ହେବା ପରିବର୍ତ୍ତେ ପ୍ରଜାରେ ମଧ୍ୟ କମ୍ ପଦ ମିଳିବ। ଯଜ୍ଞରେ ସମର୍ପିତ ହେବା ପରେ ପୁଣି ଯଦି କେହି ପଳାଇ ଯାଆନ୍ତି ତେବେ ସେମାନେ କି ପଦ ପାଇବେ? ଏକଥା ମଧ୍ୟ ବାବା ବୁଝାଉଛନ୍ତି, ପିଲାମାନେ କୌଣସି ବିକର୍ମ କର ନାହିଁ, ନଚେତ 100 ଗୁଣା ଦଣ୍ଡ ମିଳିବ। ତେବେ ତୁମେମାନେ ନିଜର ଅନିଷ୍ଟ କାହିଁକି କରିବ? ଯେଉଁମାନେ ଏଠାରେ ରହି ସେବା କରୁଛନ୍ତି ସେମାନଙ୍କଠାରୁ ମଧ୍ୟ ଗୃହସ୍ଥରେ ରହି ସେବା କରୁଥିବା ଭାଇ ଭଉଣୀମାନେ ବହୁତ ଉଚ୍ଚ ପଦ ପାଇଥାନ୍ତି। ଏମିତି ବି ବହୁତ ଗରିବ ମଧ୍ୟ ଅଛନ୍ତି, 8 ଅଣା ବା ଗୋଟିଏ ଟଙ୍କା ପକାଇ ଦେଉଛନ୍ତି। ଆଉ କେହି 1000 ଟଙ୍କା ଦେଲେ ମଧ୍ୟ ଗରିବର ଉଚ୍ଚ ପଦ ହୋଇଯାଉଛି, କାରଣ ସେମାନେ ପାପକର୍ମ କରିନଥାନ୍ତି। ପାପକର୍ମ କରିବା ଦ୍ୱାରା 100 ଗୁଣା ଦଣ୍ଡ ଜମା ହୋଇଯିବ। ତୁମକୁ ତ ପୁଣ୍ୟ ଆତ୍ମା ହୋଇ ସମସ୍ତଙ୍କୁ ସୁଖ ଦେବାର ଅଛି। ଯଦି କାହାକୁ ଦୁଃଖ ଦେଲ ତେବେ ଶେଷ ସମୟରେ ଅଦାଲତ ବସିବ, ଅର୍ଥାତ୍ ବିଚାର ହେବ, ସାକ୍ଷାତକାର ମଧ୍ୟ ହେବ ଯେ ତୁମେ ଏହି ଏହି କର୍ମ ସବୁ କରିଛ, ଏବେ ଦଣ୍ଡ ଭୋଗ କର। ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। କେହି କେହି ତ ସବୁକିଛି ଶୁଣି ମଧ୍ୟ ଓଲଟା କର୍ମ କରି ଚାଲିଛନ୍ତି। ବାବା କହୁଛନ୍ତି, ସମସ୍ତେ ମିଳିମିଶି ରୁହ। ଯଦି ଲୁଣପାଣି ଅର୍ଥାତ୍ ପରସ୍ପର ସହିତ ସମ୍ପର୍କ ଖରାପ କରୁଛ ତେବେ ବହୁତ ଅପସେବା କରିଦେଉଛ। ଯଦି କାହାର ନାମ ରୂପର ଆକର୍ଷଣରେ ଆକର୍ଷିତ ହେଉଛ ତେବେ ମଧ୍ୟ ବହୁତ ପାପ ହୋଇଯାଉଛି। ମାୟା ଯେପରି ଗୋଟିଏ ମୂଷା ଯିଏକି ଫୁଙ୍କି ଦେଇ କାମୁଡ଼ି ଦିଏ, ଯାହାଦ୍ୱାରା ରକ୍ତ ବାହାରିଥାଏ କିନ୍ତୁ କିଛି ଜଣାପଡ଼େ ନାହିଁ, ସେହିପରି ମାୟା ମଧ୍ୟ ବ୍ଲଡ୍ ବାହାର କରିଦେଉଛି, ଅର୍ଥାତ୍ ଏଭଳି ପାପକର୍ମ କରାଇ ଦେଉଛି ଯାହାକି ଜଣାପଡ଼ୁ ନାହିଁ। ପାଞ୍ଚ ବିକାର ଏକଦମ ମୁହଁକୁ ବୁଲେଇ ଦେଉଛି। ବାବା ସତର୍କତା କରାଇବେ ନା? ଏଭଳି ନୁହେଁ ଅଦାଲତରେ କହିବ ଯେ ଆମକୁ କ'ଣ କେହି ସାବଧାନ କରିଥିଲେ। ତୁମେମାନେ ଜାଣିଛ ଆମକୁ ଈଶ୍ୱର ପାଠ ପଢ଼ାଉଛନ୍ତି, ସେ ନିଜେ କେତେ ନିରହଙ୍କାରେ କହୁଛନ୍ତି, ମୁଁ ତୁମର ଆଜ୍ଞାକାରୀ ସେବକ। କେତେ କେତେ ପିଲାମାନଙ୍କ ଭିତରେ କେତେ ଅହଙ୍କାର ରହିଥାଏ। ବାବାଙ୍କର ହୋଇସାରିବା ପରେ ମଧ୍ୟ ଏଭଳି ଏଭଳି କର୍ମ କରିଥାନ୍ତି, ସେ କଥା ନ କହିବା ଭଲ। ତାହା ଅପେକ୍ଷା ତ ଯେଉଁମାନେ ବାହାରେ ଗୃହସ୍ଥ ବ୍ୟବହାରରେ ରହୁଛନ୍ତି ସେମାନେ ପୁରୁଷାର୍ଥ କରି ବହୁତ ଆଗକୁ ବଢ଼ିଯାଉଛନ୍ତି। ଦେହ ଅଭିମାନ ଆସିବା ମାତ୍ରେ ମାୟା ଜୋରରେ ପଞ୍ଜା ମାରି ଦେଇଥାଏ। ଏହି ଦେହ ଅଭିମାନକୁ ଦୂର କରିବା ହିଁ ତୁମର ବଡ଼ ଲକ୍ଷ୍ୟ ଅଟେ। ଦେହ ଅଭିମାନ ଆସିଲା, ଅର୍ଥାତ୍ ମାୟାର ଥାପଡ଼ ଲାଗିଲା, ତେବେ ଆମେ ଦେହ ଅଭିମାନରେ କାହିଁକି ଆସିବା? ଯାହାଦ୍ୱାରା ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। ଏଭଳି ନ ହେଉ, ସେଠାରେ ଯାଇ ଝାଡୁ ଲଗାଇବାକୁ ପଡ଼ିବ। ଏବେ ଯଦି ବାବାଙ୍କୁ କେହି ପଚାରିବେ ତେବେ ବାବା ମଧ୍ୟ କହିପାରିବେ, ନିଜେ ମଧ୍ୟ ବୁଝିପାରିବେ ଯେ ମୁଁ କେତେ ସେବା କରୁଛି, ମୁଁ କେତେ ଜଣକୁ ସୁଖ ଦେଇଛି। ବାବା ମମା ତ ସମସ୍ତଙ୍କୁ ସୁଖ ଦେଉଛନ୍ତି, ତେବେ ସମସ୍ତେ କେତେ ଖୁସି ହେଉଛନ୍ତି। ବାବା ବମ୍ବେରେ କେତେ ଜ୍ଞାନର ନୃତ୍ୟ କରୁଥିଲେ, କାରଣ ଚାତକ ଅର୍ଥାତ ଜ୍ଞାନ ଶୁଣିବାକୁ ଆଗ୍ରହୀ ବହୁତ ଥିଲେ ନା। ବାବା କହୁଛନ୍ତି ଯେ ଯେଉଁମାନେ ବହୁତ ଚାତକ ସେମାନଙ୍କ ସମ୍ମୁଖରେ ଜ୍ଞାନର ନୃତ୍ୟ କରିବା ଦ୍ୱାରା ବହୁତ ଭଲ ଭଲ ପଏଣ୍ଟସ୍ ବାହାରିଥାଏ, ଯାହାକୁ ଚାତକ ଆତ୍ମାମାନେ ଗ୍ରହଣ କରିଥାନ୍ତି। ତୁମକୁ ମଧ୍ୟ ଏହିଭଳି ହେବାକୁ ପଡ଼ିବ, ତେବେ ଯାଇ ତ ଅନ୍ୟମାନ ତୁମକୁ ଅନୁକରଣ କରିବେ। ତେଣୁ ତୁମମାନଙ୍କୁ ଶ୍ରୀମତ ଉପରେ ଚାଲିବାକୁ ପଡ଼ିବ। ନିଜ ମତରେ ଚାଲି ବଦନାମ କରିବା ଦ୍ୱାରା ବହୁତ ଅନିଷ୍ଟ ହୋଇଯାଇଥାଏ। ଏବେ ବାବା ତୁମକୁ ବୁଦ୍ଧିମାନ କରୁଛନ୍ତି। ଭାରତ ଦିନେ ସ୍ୱର୍ଗ ଥିଲା, ତେବେ ଏଭଳି କଣ କେହି ଭାବୁଛନ୍ତି? ଏକଥା ମଧ୍ୟ କହୁଛନ୍ତି ଯେ ଭାରତ ଭଳି ପବିତ୍ର ଦେଶ କେହି ନାହିଁ, କିନ୍ତୁ କିଛି ବି ବୁଝୁନାହାନ୍ତି। ଆମେ ଭାରତବାସୀ ହିଁ ସ୍ୱର୍ଗବାସୀ ଥିଲେ, ସେଠାରେ ଅସରନ୍ତି ସୁଖ ଥିଲା। ଗୁରୁ ନାନକ ମଧ୍ୟ ଭଗବାନଙ୍କର ମହିମା ଗାନ କରି କହିଛନ୍ତି ଯେ ସିଏ ଆସି ଆତ୍ମାରୂପୀ ମଇଳା କପଡ଼ାକୁ ସଫା କରିଥିଲେ, ଯାହାଙ୍କର ମହିମା ମଧ୍ୟ ରହିଛି ଏକ ଓଁକାର, କିନ୍ତୁ ଶିବଲିଙ୍ଗ ବଦଳରେ ଅକାଳ ତଖତ ନାମ ରଖିଦେଇଛନ୍ତି। ଏବେ ବାବା ତୁମକୁ ସାରା ସୃଷ୍ଟିର ରହସ୍ୟକୁ ବୁଝାଉଛନ୍ତି। ପିଲାମାନେ ଗୋଟିଏ ହେଲେ ପାପ କର ନାହିଁ, ନଚେତ ଶହେ ଗୁଣ ଦଣ୍ଡ ହୋଇଯିବ। ମୋର ନିନ୍ଦା କରାଇଲେ ତୁମର ପଦଭ୍ରଷ୍ଟ ହୋଇଯିବ, ତେଣୁ ବହୁତ ସାବଧାନତା ପୂର୍ବକ ଚାଲିବାକୁ ହେବ। ନିଜର ଜୀବନକୁ ହୀରାତୁଲ୍ୟ କର, ନଚେତ ବହୁତ ପଶ୍ଚାତାପ କରିବାକୁ ପଡ଼ିବ। ଯଦି କିଛି ଓଲଟା କର୍ମ କରିଥିବ, ତେବେ ତାହା ଭିତରେ ଭିତରେ ମନକୁ ଘାରିବ, କଣ କଳ୍ପ କଳ୍ପ ମୁଁ ପୁଣି ଏଭଳି କର୍ମ କରିବି ଯାହାଦ୍ୱାରା ନିଚ ପଦ ପାଇବି। ବାବା କହୁଛନ୍ତି ଯଦି ମାତା ପିତାଙ୍କୁ ଅନୁକରଣ କରିବାକୁ ଚାହୁଁଛ, ତେବେ ସତ୍ୟ ତାର ସହିତ ସେବା କରିବାକୁ ହେବ। ମାୟା ତ କେଉଁଠି ନା କେଉଁଠି ପଶି ଆସିବ, ସେଣ୍ଟରର ମୁଖ୍ୟମାନଙ୍କୁ ତ ବିଲକୁଲ ନିରହଙ୍କାରୀ ହୋଇ ରହିବା ଦରକାର। ଦେଖ ବାବା କେତେ ନିରହଙ୍କାରୀ, କେତେକ ପିଲା ତ ଅନ୍ୟମାନଙ୍କ ଠାରୁ ସେବା ନେଉଛନ୍ତି, ବାବା କେତେ ନିରହଙ୍କାରୀ, ସେ କେବେ ବି କାହା ଉପରେ କ୍ରୋଧ କରନ୍ତି ନାହିଁ। କୌଣସି ପିଲା ଯଦି ଅବେକ୍ଷାରୀ ହୋଇଥାଏ, ତେବେ ବାବା ତ ବୁଝାଇବେ ନା, ତୁମେ କଣ କରୁଛ, ସେ କଥା ବାବା ଜାଣିଛନ୍ତି। ସବୁ ପିଲା ତ ଏକାଭଳି ସୁପୁତ୍ର ହୋଇନଥାନ୍ତି, କୁପୁତ୍ର ମଧ୍ୟ ଥାନ୍ତି। ବାବା ଜଣାଇ ଦେଉଛନ୍ତି ଯେ ସନ୍ତାନ ତ ଅନେକ ଅଛନ୍ତି, ଏମାନେ ବୃଦ୍ଧି ହୋଇ ହଜାର ହଜାର ସଂଖ୍ୟାରେ ହୋଇଯିବେ। ତେବେ ବାବା ପିଲାମାନଙ୍କୁ ସତର୍କ କରାଇ ଦେଉଛନ୍ତି ଯେ କୌଣସି ଭୁଲ କର୍ମ କର ନାହିଁ, ତୁମେମାନେ ଏଠାକୁ ପତିତରୁ ପାବନ ହେବା ପାଇଁ ଆସିଛ, ତେଣୁ କୌଣସି ପତିତ କର୍ମ କର ନାହିଁ। ନା ନାମ ରୂପରେ ଆକର୍ଷିତ ହେବାର ଅଛି, ନା ଦେହ ଅଭିମାନରେ ଆସିବାର ଅଛି। ଦେହି ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କରିଚାଲ, ଶ୍ରୀମତରେ ସର୍ବଦା ଚାଲୁଥାଅ। ମାୟା ବଡ଼ ଶକ୍ତିଶାଳୀ, ତେଣୁ ବାବା ସବୁକିଛି ବୁଝାଇ ଦେଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଥେ ସନ୍ତାନମାନଙ୍କର ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର, ବାବାଙ୍କ ସମାନ ନିରହଙ୍କାରୀ ହେବାର ଅଛି, କାହାଠାରୁ ସେବା ନେବାର ନାହିଁ ଏବଂ କାହାକୁ ଦୁଃଖ ଦେବାର ନାହିଁ। ଏଭଳି କୌଣସି ପାପକର୍ମ ମଧ୍ୟ ନ ହେଉ ଯାହାର ଦଣ୍ଡ ଭୋଗ କରିବାକୁ ପଡ଼ିବ, ତେଣୁ ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ରହିବାକୁ ହେବ। ଦୁଇ ନମ୍ବର, ଏକମାତ୍ର ବାବାଙ୍କର ଶ୍ରୀମତରେ ଚାଲିବାକୁ ହେବ, ନିଜ ମତରେ ନୁହେଁ। ବରଦାନ, ଗୋଟିଏ ସେକେଣ୍ଡ ଭିତରେ ଦେହ ରୂପକ ବସ୍ତ୍ର ଠାରୁ ଅଲଗା ହୋଇ କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରୁଥିବା ସର୍ବ ଶକ୍ତି ସମ୍ପନ୍ନ ଭବ। ଯେତେବେଳେ କର୍ମଭୋଗ ଜୋରରେ ଆସିଥାଏ, କର୍ମେନ୍ଦ୍ରିୟ ଗୁଡ଼ିକ କର୍ମଭୋଗର ବଶୀଭୂତ ହୋଇ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି। ଅର୍ଥାତ୍ ଯେଉଁ ସମୟରେ ବହୁତ ଯନ୍ତ୍ରଣା ହେଉଥାଏ, ଏଭଳି ସମୟରେ କର୍ମଭୋଗକୁ କର୍ମଯୋଗରେ ପରିବର୍ତ୍ତନ କରୁଥିବା ସାକ୍ଷୀ ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ଭୋଗ କରାଇବାବାଲା ଆତ୍ମାମାନେ ହିଁ ସର୍ବଶକ୍ତି ସମ୍ପନ୍ନ ଅଷ୍ଟରତ୍ନ ବିଜୟୀ ବୋଲାଇଥାନ୍ତି। ଏଥିପାଇଁ ବହୁ ସମୟର ଦେହରୂପୀ ବସ୍ତ୍ରଠାରୁ ଅଲଗା ହେବାର ଅଭ୍ୟାସ ରହିବା ଦରକାର। ଏହି ବସ୍ତ୍ର ଦୁନିଆର ବା ମାୟାର ଆକର୍ଷଣରେ ଟାଇଟ୍ ଅର୍ଥାତ୍ ଚିପି ହୋଇ ରହିନଥିବ, ତେବେ ଯାଇ ସହଜରେ ଅଲଗା ହୋଇପାରିବ। ସ୍ଲୋଗାନ, ସମସ୍ତଙ୍କଠାରୁ ସମ୍ମାନ ପ୍ରାପ୍ତ କରିବା ପାଇଁ ନିର୍ମାଣ ଯେତେ ହୁଅ ନିର୍ମାଣତା ମହାନତାର ଲକ୍ଷଣ ଅଟେ। ଅଭିବ୍ୟକ୍ତି ସାରେ ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ସାକାରରେ ଯଦି କେହି ନିମିତ୍ତ ଶ୍ରେଷ୍ଠ ଆତ୍ମା ତୁମ ସାଥିରେ ଅଛନ୍ତି, ତେବେ କୌଣସି କଥା ବି ତାଙ୍କଠାରୁ ପ୍ରଥମେ ଯାଞ୍ଚ କରାଇ ତାପରେ କଲେ ନିଶ୍ଚୟ ବୃଦ୍ଧି ହୋଇ ରହିପାରିବ। ନିର୍ଭୟତା ଏବଂ ନିଶ୍ଚୟ ଦୁଇଟି ଯାକ ଗୁଣକୁ ସାମ୍ନାରେ ରଖି କରିବ। ତେବେ ଯେଉଁଠି ସର୍ବଦା ନିଶ୍ଚୟ ଏବଂ ନିର୍ଭୟତା ରହିଥିବ, ସେଠାରେ ସର୍ବଦା ଶ୍ରେଷ୍ଠ ସଂକଳ୍ପର ବିଜୟ ସୁନିଶ୍ଚିତ ଅଟେ। ତେଣୁ ଯାହା ବି ସଂକଳ୍ପ କରୁଛ, ଯଦି ସର୍ବଦା ନିରାକାର ଏବଂ ସାକାର ବାବା ସାଥିରେ ଥିବେ ବା ସମ୍ମୁଖରେ ଥିବେ, ତେବେ ଯାଞ୍ଚ କରାଇବା ପରେ ନିଶ୍ଚୟ ଏବଂ ନିର୍ଭୟତାର ସହିତ କର। ଏହାଦ୍ୱାରା ସମୟ ମଧ୍ୟ ବ୍ୟର୍ଥରେ ନଷ୍ଟ ହେବ ନାହିଁ। ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ। ଏକ ନମ୍ବର, ଈଶ୍ୱର ସର୍ବବ୍ୟାପୀ ନୁହନ୍ତି, ଏହାର ପ୍ରମାଣ କ'ଣ? ସର୍ବଶାସ୍ତ୍ର ଶିରୋମଣି ଗୀତାରେ ଭଗବାନ ୱାଚ ଶବ୍ଦ ରହିଛି। ପରମାତ୍ମାଙ୍କର ମହାବାକ୍ୟ ହେଲା, ଯେଉଁଠି ବିଜୟ ସେଇଠି ମୁଁ ଅଛି। ସମସ୍ତ ପାହାଡ଼ ଭିତରେ ଯେଉଁ ହିମାଳୟ ପାହାଡ଼ ଅଛି, ସେଠାରେ ମୁଁ ନିବାସ କରୁଛି। ସାପମାନଙ୍କ ଭିତରେ ଯେଉଁ କାଳୀନାଗ ଅଛି, ତା ଭିତରେ ମୁଁ ଅଛି। ସେଥିପାଇଁ ସବୁ ପର୍ବତ ଭିତରୁ ଉଚ୍ଚ ହେଲା କୈଳାସ ପର୍ବତ ବୋଲି କୁହନ୍ତି, ଏବଂ ସାପ ଭିତରେ କାଳୀନାଗ। ତେବେ ଏଥିରୁ ପ୍ରମାଣିତ ହେଉଛି ଯେ ପରମାତ୍ମା ସବୁ ସାପ ଭିତରେ ବାସ କରନ୍ତି ନାହିଁ। ଯଦି ପରମାତ୍ମା ସବୁଠାରୁ ଉଚ୍ଚ କୈଳାସ ପର୍ବତରେ ରହୁଛନ୍ତି, ତେବେ ଛୋଟ ଛୋଟ ପାହାଡ଼ରେ ନାହାନ୍ତି। ପୁଣି କହୁଛନ୍ତି, ଯେଉଁଠି ବିଜୟ ସେଇଠି ମୁଁ, ଅର୍ଥାତ୍ ପରମାତ୍ମା ହାରିବା ଅପକ୍ଷରେ ନଥାନ୍ତି। ଏହି କଥାରୁ ମଧ୍ୟ ପ୍ରମାଣିତ ହେଉଛି ଯେ ପରମାତ୍ମା ସର୍ବବ୍ୟାପୀ ନୁହନ୍ତି। ଗୋଟିଏ ପାର୍ଶ୍ୱରେ ଏକଥା କହୁଛନ୍ତି, ପୁଣି ଅନ୍ୟ ପାର୍ଶ୍ୱରେ କହୁଛନ୍ତି ପରମାତ୍ମା ଅନେକ ରୂପ ଧାରଣ କରି ଏଠାକୁ ଆସନ୍ତି। ଉଦାହରଣ ସ୍ୱରୂପ, 24 ଅବତାର, କଇଁଛ, ମତ୍ସ୍ୟ ଆଦି ସବୁ ପରମାତ୍ମାଙ୍କର ଅବତାର। ତେଣୁ ଏସବୁ ହେଲା ମିଥ୍ୟା ଜ୍ଞାନ। ମନୁଷ୍ୟ ପରମାତ୍ମାକୁ ସର୍ବବ୍ୟାପୀ ବୋଲି ଭାବୁଛନ୍ତି, କିନ୍ତୁ ଏହି କଳିଯୁଗରେ ବାସ୍ତବରେ ମାୟା ସର୍ବବ୍ୟାପୀ ଅଟେ। ତେବେ ପରମାତ୍ମା ସମସ୍ତଙ୍କ ଭିତରେ କିପରି ରହିପାରିବେ? ଗୀତାରେ ମଧ୍ୟ କୁହାଯାଉଛି ଯେ ମୁଁ ମାୟା ମଧ୍ୟରେ ବ୍ୟାପକ ନୁହେଁ। ଏହା ଦ୍ୱାରା ପ୍ରମାଣିତ ହେଉଛି ଯେ ପରମାତ୍ମା ସବୁଆଡ଼େ ନାହାନ୍ତି। 2 ନମ୍ବର, ନିରାକାରୀ ଦୁନିଆ ଆତ୍ମା ଏବଂ ପରମାତ୍ମାଙ୍କର ରହିବାର ସ୍ଥାନ। ଏ କଥା ତ ଆମେ ସମସ୍ତେ ଜାଣିଛେ। ନିରାକାରୀ ଦୁନିଆର ଅର୍ଥ ଏହା ନୁହେଁ ଯେ ତାର କୌଣସି ଆକାର ନାହିଁ, କିନ୍ତୁ ଯେହେତୁ ଆମେମାନେ ନିରାକାରୀ ଦୁନିଆ ବୋଲି କହୁଛନ୍ତି, ତେବେ ନିଶ୍ଚିତ ଭାବରେ ଏପରି କୌଣସି ଦୁନିଆ ଅଛି, କିନ୍ତୁ ଏହି ସ୍ଥୂଳ ଦୁନିଆ ସଦୃଶତାର ସ୍ଥୂଳ ଆକାର ନାହିଁ। ସେହିପରି ପରମାତ୍ମା ମଧ୍ୟ ନିରାକାର, କିନ୍ତୁ ତାଙ୍କର ମଧ୍ୟ ସୂକ୍ଷ୍ମ ରୂପ ନିଶ୍ଚିତ ଅଛି। ତେଣୁ ଆତ୍ମା ଏବଂ ପରମାତ୍ମାଙ୍କର ନିବାସ ସ୍ଥାନ ସେହି ପରମଧାମ ନିରାକାରୀ ଦୁନିଆ ଅଟେ। ଯେହେତୁ ଦୁନିଆ ଶବ୍ଦ କୁହାଯାଉଛି, ତେବେ ଏଥିରୁ ପ୍ରମାଣିତ ହେଉଛି ଯେ ତାହା ଏକ ଦୁନିଆ ଅଟେ, ଯେଉଁଠାରେ ଆତ୍ମାମାନେ ନିବାସ କରିଥାନ୍ତି ଏବଂ ପରମାତ୍ମା ମଧ୍ୟ ସେହିଠାରେ ହିଁ ରୁହନ୍ତି। ସେଥିପାଇଁ ତାକୁ ଦୁନିଆ ବୋଲି କୁହାଯାଉଛି। ଦୁନିଆର ମନୁଷ୍ୟମାନେ ଭାବୁଛନ୍ତି ପରମାତ୍ମାଙ୍କର ରୂପ ଅଖଣ୍ଡ ଜ୍ୟୋତି ତତ୍ତ୍ୱ ଅଟେ, କିନ୍ତୁ ବାସ୍ତବରେ ତାହା ହେଲା ପରମାତ୍ମାଙ୍କର ରହିବାର ସ୍ଥାନ, ଯାହାକୁ ବନପ୍ରସ୍ଥ ଦୁନିଆ ବା ନିର୍ବାଣଧାମ ବୋଲି କୁହାଯାଉଛି। ତେଣୁ ପରମାତ୍ମାଙ୍କର ରହିବାର ସ୍ଥାନକୁ ପରମାତ୍ମା ବୋଲି କୁହାଯାଇପାରିବ ନାହିଁ। ଦ୍ୱିତୀୟରେ ହେଲା ଆକାରୀ ଦୁନିଆ, ଯେଉଁଠାରେ ବ୍ରହ୍ମା, ବିଷ୍ଣୁ ଏବଂ ଶଙ୍କରଙ୍କର ନିଜର ସୂକ୍ଷ୍ମ ରୂପ ଧାରଣ କରି ନିବାସ କରୁଛନ୍ତି। ଏହା ହେଲା ସାକାରୀ ଦୁନିଆ, ଯାହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ନିର୍ବିକାରୀ ଦୁନିଆ ବା ସ୍ୱର୍ଗ ଦୁନିଆ, ଯେଉଁଠାରେ ସର୍ବଦା ସୁଖ, ପବିତ୍ରତା ଏବଂ ଶାନ୍ତି ରହିଥାଏ। ଅନ୍ୟଟି ହେଲା ବିକାରୀ କଳିଯୁଗ ଦୁନିଆ, ଯେଉଁଠାରେ ଦୁଃଖ ଏବଂ ଅଶାନ୍ତି ରହିଛି। ତେବେ ଦୁଇଟି ଦୁନିଆ ବୋଲି କାହିଁକି କୁହାଯାଉଛି? କାରଣ ମନୁଷ୍ୟମାନେ କହୁଛନ୍ତି ସ୍ୱର୍ଗ ଏବଂ ନର୍କ ଉଭୟ ଦୁନିଆକୁ ଭଗବାନ ପରମାତ୍ମା ହିଁ ରଚନା କରିଛନ୍ତି, କିନ୍ତୁ ଭଗବାନ ପରମାତ୍ମା କହୁଛନ୍ତି ମୁଁ କୌଣସି ଦୁଃଖର ଦୁନିଆ ରଚନା କରିନାହିଁ, ମୁଁ କେବଳ ସୁଖର ଦୁନିଆ ରଚନା କରିଛି। ଏବେ ଯେଉଁ ଦୁଃଖ ଅଶାନ୍ତିର ଦୁନିଆ ଅଛି, ତାହା ତ ମନୁଷ୍ୟ ଆତ୍ମାମାନେ ନିଜକୁ ତଥା ପରମପିତା ପରମାତ୍ମାକୁ ଭୁଲିଯିବା କାରଣରୁ ନିଜର କର୍ମର ହିସାବ କିତାବ ଭୋଗ କରୁଛନ୍ତି। ବାକି ଏପରି ନୁହେଁ ଯେ ଯେଉଁ ସମୟରେ ସୁଖ ଏବଂ ପୁଣ୍ୟର ଦୁନିଆ ଥାଏ ସେତେବେଳେ ସୃଷ୍ଟି ଚାଲୁନଥାଏ, ଅର୍ଥାତ୍ ଘର ଗୃହସ୍ଥ ନଥାଏ। ବାକି ହଁ, ଏକଥା ଆମେମାନେ ଅବଶ୍ୟ କହିପାରିବା ଯେ ଯେଉଁଠି ଦେବତାମାନଙ୍କର ନିବାସ ସ୍ଥାନ ଥିଲା ସେଠାରେ ମଧ୍ୟ ପ୍ରବୃତ୍ତି ଚାଲୁଥିଲା, କିନ୍ତୁ ସେଠାରେ ବିକାର ଦ୍ୱାରା ପିଲା ଜନ୍ମ ହେଉନଥିଲେ, ଯେଉଁ କାରଣରୁ ଏତେ କଡ଼ା କର୍ମବନ୍ଧନ ନଥିଲା। ତେଣୁ ସେହି ଦୁନିଆକୁ କର୍ମବନ୍ଧନ ରହିତ ସ୍ୱର୍ଗ ଦୁନିଆ ବୋଲି କୁହାଯାଉଛି। ତେବେ ଗୋଟିଏ ହେଲା ନିରାକାରୀ ଦୁନିଆ, ଦ୍ୱିତୀୟଟି ହେଲା ଆକାରୀ ଦୁନିଆ ଏବଂ ତୃତୀୟଟି ହେଲା ସାକାରୀ ଦୁନିଆ। ଆଚ୍ଛା, ଓମ୍ ଶାନ୍ତି।